ॐ नमो भगवते वासुदेवाय ॐ नमो भगवते वासुदेवाय श्री श्री गौरताय श्री श्री कृष्ण बलराम श्री श्री जगन्नाथ बलभद्र सुभद्रमारायण श्री श्री राधा कृष्णचंद्र श्री श्री लक्ष्मण सिंहदेव श्री श्री सीताराम लक्ष्मण मंजू कल्पाद पद्मरे अर्पण निवेदन करी श्री गुरुदेव श्री श्रीमद भक्ति श्री दामोदर स्वामी गुरु महाराज के पाद पद्मरे अर्पण निवेदन करी श्री इष्कन प्रतिष्ठिताचार्य श्री श्रीमद ऐसी भक्ति वेदांत स्वयं गोपाल महाराज के पाद पद्मरे अर्पण निवेदन करी समस्त साधु गुरु वैष्णव तथा उपस्थ वैष्णव सर्वजन गुरु मातृंद को अर्पण निवेदन करी आज हम श्रीमद भागवत दशम स्कंद ग्यारह अध्याय मिश्रे जी हम से श्लोकटी आरंभ करवा एक श्लोक एक श्लोक गत काल आम कथा विश्राम देते भगवान कृष्ण बलराम यही भाव जो कृष्ण यशोदा माँ दुई हाथ को धरिकी नहीं जाते गृह खाद्य ग्रहण करने सब व्यवस्था चलता आम खाद्य ग्रहण करने विश्राम ये कथा विश्राम दि जाइए तेणु आज एक श्लोक आरंभ करवा श्री कथा गोस्वामी कौन गोप वृद्धा महोत्पाता अनुभूय बृहत्वने नंदादय समागम्य ब्रज कार्य मम जयन गोप वृद्धा जमी उपानंद इत्यादि नंद महाराज बड़ भाई उपानंद इत्यादि महोत्पाता अनुभूय बृहत्वने ये जो वर्तमान अच्छा ये हूँ बृहत् वन गोकू बृहत् वन रे अच्छा से मैंने तेणु ये सब विभिन्न प्रकार छः दिन रु उत्पात चलती छः दिन रु से आसला पुतना ये भाव तीन मस बर्षे ये भाव गोटे पर गोटे पर गोटे पर गोटे उत्पात होता ये तीन वर्ष बेलू ये जो कुकुड़ी पड़ा अर्जुन जमला अर्जुन वृक्ष तेणु वर्तमान से चिंता करहत्पात अनुकूय बृहत्वने नंदादय समागम्य गोटे दिन मीटिंग डाकिले इष्टगोष्ठी ब्रज कार्य ममंत्रयन तेणु ब्रज कार्य केमी ठीक भाव हम से आमंत्रयन कहले ये विषय आलोचना करने आमंत्रयन मंत्र आम दौचे नौचे ना भगवान को मंत्र नौचे हरे कृष्णा 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 हरे 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 राम 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 हरे हरे मन को केमी त्राण करवा तेनाली भाव केमी विपद त्राण हे आमंत्रयन से विषय आलोचना कले आमंत्रयन तेणु बाईस श्लोक तत्रो तत्रोपनंदनामाह गोप ज्ञान वयोधिकः देशकालार्थ तत्वज्ञः प्रियकृत रामकृष्णयोः सेठी तत्र उपानंद उपनंद नाम नाम उपानंद होती बड़ भाई नंद महाराज के भाई पांच भाई ना के मन पड़ ठीक भाव तेणु एमने सब हूँ पर्जन्यक पुत्र पर्जन्यक पुत्र तेणु एम सबू उपानंद इत्यादि उपानंद नाम गोप जन कहले ज्ञान वयोधिक ज्ञान मध्य रही बयस अधिक रही तेणु से मीटिंग रे ये भाव कथा आरंभ कले देश कालार्थ तत्वज्ञ देश काल अर्थ देश काल एवं अर्थ देश विषय सब स्थान विषय रही विभिन्न प्रकार स्थान रही भगवदगीता षष्ठ अध्याय भगवान कह शुच देश प्रतिष्ठापय गोटे पवित्र स्थान को जीवापी से भाव काल काल विभिन्न प्रकार समय रही कौ काल कौन हम सब रही आम ब्रह्म मुहूर्त आम भगवान आराधना कर मंगला आरती कारण से समय सत्यगुण प्राधान्य था समय विभिन्न प्रकार सब रही कथा कत रजगुण प्राधान्य थाए कत सत्यगुण प्राधान्य थाए कत तमगुण प्राधान्य थाए अर्थ तत्वज्ञ केमी अर्थ रोजगार हम से सब मत जानती देश काल अर्थ तत्वज्ञ प्रियकृत रामकृष्ण योग ମୂଳ ଲକ୍ଷ୍ୟ ହେଉଛି ରାମକୃଷ୍ଣଙ୍କୁ କେମିତି ପ୍ରିୟ କରାଯିବ, ରାମକୃଷ୍ଣଙ୍କର କେମିତି ମଙ୍ଗଳ ହେବ, ସେଇଥିପାଇଁ ସେମାନେ ଚେଷ୍ଟା କରୁଛନ୍ତି। ତେଣୁ ଏଇଭଳି ଭାବରେ ବେଶୀ ଆଲୋଚନା ଚାଲିଛି। ସେହି ସମୟରେ ଉତ୍ଥାତବ୍ୟମିତୋ ଅସ୍ମାଭି ଗୋକୁଳସ୍ୟ ହିତେଶ୍ରୀ ଆୟାନ୍ତ୍ୟତ୍ର ମହୋତ୍ପାତା ବାଳାନାଂ ନାଶ ହେତବ। ତେଣୁ ସେ କହୁଛନ୍ତି, ମା ଉପାନନ୍ଦ କହୁଛନ୍ତି, ଉତ୍ଥାତବ୍ୟମ ଏ ସ୍ଥାନକୁ ତ୍ୟାଗ କରିବା ଉଚିତ। କାହିଁକି ନା ଇତଃ ଅସ୍ମାଭି ଗୋକୁଳସ୍ୟ ହିତେଶୀ ଭି, ଗୋକୁଳର ହିତକାମନା ଯେଉଁମାନେ ଚାହୁଁଛନ୍ତି ସେମାନେ ଏଇଭଳି ଭାବରେ ଚାହିଁବେ, ଏ ସ୍ଥାନକୁ ତ୍ୟାଗ କରିବା କଥା। ଆୟାନ୍ତି ଅତ୍ର ମହୋତ୍ପାତା, ଏଠି କେତେ ପ୍ରକାର ଉତ୍ପାତ ଆସିଲାଣି, ଛଅ ଦିନର ହିସାବ କରିବ ବର୍ତ୍ତମାନ, ଛଅ ଦିନରୁ ଏଇଭଳି ଭାବରେ ହେଲା, ଏଇଭଳି ଭାବରେ ହେଲା, ସବୁ ଆଲୋଚନା ଚାଲିବ। ବାଳାନାମ ନାଶ ହେଇଥବ, ଗୋଟିଏ ଗୋଟିଏ ଯେଉଁ ରହିଛି କଥା ସେ ଦୁଇ ଜଣଙ୍କୁ ହତ୍ୟା କରିଦେବ, ମାନେ ଦୁଇ ଜଣ ମୃତ୍ୟୁବରଣ କରିବେ, ନାଶ ହେଇଥବ। ଆଉ କେତେ ପ୍ରକାର ଉତ୍ପାତ ହେଲାଣି, କୌଣସି କାରଣରେ ବଞ୍ଚିଗଲେ ଆଉ ସେଠି ଏଠି ଆଉ ବେଶୀ ଦିନ ରହିବା ନାହିଁ। ତେଣୁ ମୁକ୍ତ କଥଞ୍ଚିତ ରାକ୍ଷସ୍ୟା ବାଳଗ୍ନିଆ ବାଳକ ଏସବୁ ହରେ ଅନୁଗ୍ରହାନ ମୁନ ମନସ୍ଥୋ ପରିନାପତ। ମୁକ୍ତ କଥଞ୍ଚିତ କୌଣସି ପ୍ରକାର ସେମାନେ ମୁକ୍ତ ହୋଇଯାଉଛନ୍ତି, ବାଳଗ୍ନିଆ ବାଳଗ୍ନିଆ କହିଲେ ପୁତନା, ପୁତନା ବାଳାଗ୍ନି, ତାଠାରୁ ବାଳକ ଏସବୁ ଏଇ ଅଶୁ ବାଳକ ଆମର କୃଷ୍ଣ ସେ ରକ୍ଷା ପାଇଗଲେ, ସେତେବେଳେ ତାଙ୍କ ନାମକରଣ ହୋଇନଥିଲା। ହରେ ଅନୁଗ୍ରହାନ, ଇଏ ହରିଙ୍କର ଅନୁଗ୍ରହରୁ ହେଉଛି ନୂନ ନିଶ୍ଚିନ୍ତ ଭାବରେ। ଅନଚ ଉପରି ନ ପତତ, ଅନା କହିଲେ ସକଟ ସକଟାସୁର, ତିନି ମାସରେ ଯେଉଁ ଭଗବାନ ସକଟାସୁର ବଧ କରିଥିଲେ, ସେ ଭାବୁଥିଲେ ସକଟାସୁର ତାଙ୍କୁ ହତ୍ୟା କରିଥାନ୍ତା, ବହୁତ ବହୁତ ଭଗବାନଙ୍କ କୃପାରୁ ସେ ବଞ୍ଚିଗଲେ। ଛଅ ଦିନରେ ଏ ଉତ୍ପାତ ହୋଇଥିଲା, ପୁତନା ଆସିକି ରାକ୍ଷସୀ ଆସିଥିଲା, ଏବଂ ଚକ୍ରବାତିନ ନିତ୍ୟୟମ ଦୈତ୍ୟନ ବିପଦ ବିପଦଂ ବିୟତ। ତାପରେ ଏକ ବର୍ଷ ଲୀଳାକୁ ବର୍ଣ୍ଣନା କଲେ, ଚକ୍ରବାତ ଚକ୍ରବାତ ନିତ୍ୟୟମ ଦୈତ୍ୟନ ବିପଦଂ ବିୟତ, ଆକାଶକୁ ନେଇ ପଳେଇ ଯାଇଥିଲା ସେ ଦୁଣାବର୍ତ୍ତ। ଶିଳାୟାମ ପତିତସ୍ତତ୍ର ପରିତ୍ରାତ ସୁରେଶ୍ୱରୀ, ଆଉ ଶିଳାରେ ପଡ଼ିଲେ କିନ୍ତୁ ଭଗବାନ ତାଙ୍କୁ ରକ୍ଷା କଲେ, ସୁରେଶ୍ୱରୀ ସୁରମାନଙ୍କର ଈଶ୍ୱର ଭଗବାନ ତାଙ୍କୁ ରକ୍ଷା କଲେ, ନହେଲେ ସେ ତ ମୃତ୍ୟୁବରଣ କରିଥାନ୍ତା, ଏତେ ଉଚ୍ଚାର ପଡ଼ିକିରି କିଏ ବଞ୍ଚିଥାନ୍ତା, ଗୋଟେ ମାସ ତଳୁ ପଡ଼ିକିରି ଆମର ଜଣେ ମୃତ୍ୟୁବରଣ କରିଯାଉଛନ୍ତି। ତେଣୁ ହଁ, ଏଇଠି ଗୋଟେ କଥା ଅଛି, ଏଇ ଯେଉଁ କଥା ଅଛି ଆଲୋଚନା ହେଉଛି କାହିଁକି, ଇଏ ହେଉଛି ମୂଳ କାରଣ ହେଉଛି କ'ଣ, ବିଶ୍ୱନାଥ ଠାକୁର କହୁଛନ୍ତି ଭଗବାନ ଚାହିଁଲେ ସେ ସ୍ଥାନ ତ୍ୟାଗ କରିବା ପାଇଁ, ଭଗବାନ ଚାହିଁଲେ ବୃନ୍ଦାବନକୁ ଯିବେ। ତେଣୁ ନନ୍ଦ ଉପାନନ୍ଦଙ୍କର ହୃଦୟରେ ଏଇ ଚିନ୍ତାଟି ଆସିଲା, ଏଠି ଆଉ ରହିବା ନାହିଁ, ଭଗବାନ ଚାହିଁଲେ ସେଇଟା ମୂଳ କାରଣ ହେଉଛି ସେଇଟା, କିନ୍ତୁ ସେଇଟାକୁ ଏଠି ଲେଖାଯାଇ ନାହିଁ, କିଛି ହେଇନାହିଁ, କିନ୍ତୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷାରେ କହିଛନ୍ତି ଭଗବାନ ଚାହିଁଲେ ବୃନ୍ଦାବନ ଯିବା ପାଇଁ, ଇଏ ହେଉଛି ମୂଳ କାରଣ। ଦୈବଂ ଚୈବାତ୍ର ପଞ୍ଚମ, ପ୍ରତି କାର୍ଯ୍ୟରେ ପାଞ୍ଚଟି କାରଣ ରହିଛି, ଦୈବ କାରଣଟା ବହୁତ ମୁଖ୍ୟ କାରଣ, ସେଇଟା ଭଗବାନ ଯାହା ଚାହିଁବେ ତାହା ହିଁ ହେବ। ତେଣୁ ତାପରେ ଜନ୍ନ ମ୍ରିତ ଧ୍ରୁମାୟୋ ଅନ୍ତରଂ ପ୍ରାପ୍ୟ ବାଳକ ଅସାବନ୍ୟ ତମବାପି ତଦପ୍ୟ ଚୁତରକ୍ଷଣ। ଏବେ ବି ଯେଉଁ ଘଟଣାଟି ହେଲା, ଜନ୍ନ ମ୍ରିୟତେ ଧ୍ରୁମୟୋ ଅନ୍ତରଂ, ଏଇ ଦୁଇଟି ଯେଉଁ ଜମଳାର୍ଜୁନ ବୃକ୍ଷ ମଝିରେ ରହିକରି ଏମାନେ ବଞ୍ଚିଗଲେ, ପ୍ରାପ୍ୟ ବାଳକ ଅସାଉ ଅନ୍ୟତମ ବାପି ତଦପି ଅଚ୍ୟୁତ ରକ୍ଷଣ, ଏଇ ସବୁ ଲୀଳାରେ ଅଚ୍ୟୁତ ତାଙ୍କୁ ରକ୍ଷା କଲେ, ଭଗବାନ ତାଙ୍କୁ ରକ୍ଷା କଲେ, ନହେଲେ ଯେ ସେ ମୃତ୍ୟୁବରଣ କରିଥାନ୍ତେ। ତେଣୁ ଏଠି ଏତେ ଯେଉଁ ପ୍ରକାର ଅସୁବିଧା ଉତ୍ପାଦ ସବୁ ହେଉଛି, ଆମେ ଆଉ ଏଠି ରହିବା ନାହିଁ, ଆର ମୂଳ କାରଣ ହେଉଛି ଭଗବାନ ଚାହିଁଲେ ବୃନ୍ଦାବନକୁ ଯିବା ପାଇଁ। ତେଣୁ ଉପାନନ୍ଦ ହୃଦୟରେ ଏସବୁ ଚିନ୍ତାଧାରା ଆସିଲା, ଏଇଭଳି ଭାବରେ କଥା ହେଲେ, ତା ପୂର୍ବରୁ କାହିଁ ହେଉନଥିଲେ। ଏତିକି ଉତ୍ପାଦ ହେଲେ ଯାଇକି ହେବେ ଚିନ୍ତା କରିବେ, ଆଗରୁ କାହିଁ କରୁନଥିଲେ? ତା କାରଣ ହେଉଛି ଏଇଟା। ତେଣୁ ଯାବଦୋତ୍ପାତି କୋରିଷ୍ଠୋ ବ୍ରଜନ୍ନାଭି ଭବେଦିତ ତାବତ୍ ବାଳାନୁପାଦାୟ ଯାଶ୍ୟାମ ଅନ୍ୟତ୍ର ସାନୁଗାହା। ତେଣୁ ଯାବତ୍ ଉତ୍ପାଦକୁ ଅରିଷ୍ଟୋ, ଆଉ ବିଭିନ୍ନ ପ୍ରକାର ଉତ୍ପାଦ ଆଉ ପୁଣି ଅଧିକା ନ ହେଉ, ଅସୁରମାନେ କି ନ ଆସନ୍ତୁ, ଏଇଭଳି ଭାବରେ ଅଭିଭବେତ ଆଉ କିଛି ଆଉ ସବୁ ଏଇ ବିପଦରୁ ପୁଣି ମୁକ୍ତ ହେବା ପୂର୍ବରୁ, ବିପଦ ଆସିବା ପୂର୍ବରୁ ଆମେ ପଳେଇଯିବା ଏ ସ୍ଥାନ, ଅଭିଭବେତ ଇତଃ ଏ ସ୍ଥାନରୁ ଚାଲିଯିବା। ତେଣୁ ଶଙ୍ଖ ବଜେଇ ସ୍ଥାନ ଜୟ ଶ୍ରୀ ସୀତାରାମ ହନୁମାନ। ତେଣୁ ଏ ସ୍ଥାନ ଛାଡ଼ିକି ଯିବା ଅଭିଭବେତ ସ୍ଥାନକୁ ଚାଲିଯିବା ଛାଡ଼ିଯିବାଟା ଭଲ। ତାହାବତ୍ ବାଳାନୁପାଦାୟ ବାଳକମାନଙ୍କ ହିତ ହିତ ପାଇଁ ଯାଶ୍ୟାମ ଆମେ ଯିବା ଅନ୍ୟତ୍ର ସ୍ୱନୁଗାହା ଆମର ଅନୁଗାମୀମାନଙ୍କ ସହିତ ଆମେ ଯିବା ଅନ୍ୟତ୍ର ପଳେଇବା। ବିଶ୍ୱନାଥ ଦେବ ଠାକୁର କହୁଛନ୍ତି ପ୍ରଥମେ ସେମାନେ ଥିଲେ ନନ୍ଦୀଶ୍ୱରରେ ଥିଲେ, ଅରିଷ୍ଟାସୁର ଆକ୍ରମଣରେ ଭୟ କରିକି ସେମାନେ ଆସିକି ଗୋକୁଳରେ ଥିଲେ, କିନ୍ତୁ ଅରିଷ୍ଟାସୁର ବର୍ତ୍ତମାନ ମଧ୍ୟ ଅଛନ୍ତି। ଭଗବାନ ସେଇଠି ଯାଇକି ଅରିଷ୍ଟାସୁରକୁ ହତ୍ୟା କରିବେ, ଆ ପରେ ଯିବେ ବୃନ୍ଦାବନ, ପରେ ଯିବେ ସେଠି ନନ୍ଦଗ୍ରାମ ଯିବେ। ଯାହା ହଉ ବର୍ତ୍ତମାନ ଚିନ୍ତା କରୁଛନ୍ତି କୁଆଡ଼େ ଯିବା, ଯେତେବେଳେ କହୁଛନ୍ତି ଯାଶ୍ୟାମ ଅନ୍ୟ ସ୍ଥାନକୁ ଯିବା, ସମସ୍ତଙ୍କ ମନରେ ଧାରଣା ଆସୁ କୁଆଡ଼େ ଯିବା କୁଆଡ଼େ ଯିବା କୁଆଡ଼େ ଯିବା। ତେଣୁ ପ୍ରଭୁପାଦ ମହାଭାରତ ତାଙ୍କର କହୁଛନ୍ତି ଯେ ଆମର କୃଷ୍ଣ ଭାବନାମୃତ ଆନ୍ଦୋଳନରେ କେତେ କେତେ ଉପଦ୍ରବ ହୋଇଛି, କିନ୍ତୁ ତଥାପି ଆମର ଅଗ୍ରଗତି ବ୍ୟାହତ ହୋଇନାହିଁ, କିମ୍ବା ଆମେ ଆମର କର୍ତ୍ତବ୍ୟ କର୍ମ ତ୍ୟାଗ କରିନାହୁଁ। ପକ୍ଷାନ୍ତରରେ ପୃଥିବୀର ସର୍ବତ୍ର ମନୁଷ୍ୟମାନେ ଏହି ଆନ୍ଦୋଳନକୁ ଅତ୍ୟନ୍ତ ଏକାନ୍ତିକ ସହକାରେ ଗ୍ରହଣ କରୁଛନ୍ତି ଏବଂ କୃଷ୍ଣ ଭକ୍ତି ବିଷୟ ଗ୍ରନ୍ଥାବଳୀ ଦ୍ୱିଗୁଣ ଉତ୍ସାହ ସହିତ କ୍ରୟ କରୁଛନ୍ତି। ଆମର ଯେତେବେଳେ ଇସ୍କନ ଆରମ୍ଭ ହେଲା ଆମେରିକାରେ 1966 ମସିହାରେ, ସେହି ସମୟରେ ବହୁତ ସବୁ କୋର୍ଟ କେସ୍ ଇତ୍ୟାଦି କେତେ କ'ଣ ସବୁ ଗୁଣ୍ଡା ଗୁଣ୍ଡା ସବୁ ଲାଗି କେତେ କ'ଣ ସବୁ ଉତ୍ପାଦ ଆରମ୍ଭ କରିଦେଇଥିଲେ ଇସ୍କନ ବିରୁଦ୍ଧରେ, କିନ୍ତୁ ଭଗବାନ ଯାହାଙ୍କୁ ରକ୍ଷା କରିବେ ତାଙ୍କୁ କିଏ କିଏ କ'ଣ କରିପାରିବ। ପ୍ରଭୁପାଦ ମହାଶିବତା କହୁଛନ୍ତି ଆମର ଅଗ୍ରଗତି ବ୍ୟାହତ ହୋଇନାହିଁ, ବରଂ ଯେତେ ଉତ୍ପାଦ ହେଉଛି ସବୁ ତାଙ୍କର କୃଷ୍ଣ ଚେତନା ବଢ଼ି ବଢ଼ିକା ଯାଉଛି, ତାଙ୍କର ପୁସ୍ତକ ସବୁ ରହିଛି ବହୁତ ବିକ୍ରି ହେଉଛି, ଏସବୁ ଚାଲିଛି। ତେଣୁ ସମସ୍ତଙ୍କ ମନରେ ଚିନ୍ତା ଆସିବ ତାହେଲେ କୁଆଡ଼େ ଯିବା, ପୁଣି ନନ୍ଦୀଶ୍ୱର ଯିବା ନା କ'ଣ? ନା ନା ନା, ବନଂ ବୃନ୍ଦାବନଂ ନାମ ପଶବ୍ୟଂ ନବକାନନଂ ଗୋପ ଗୋପୀ ଗବାଂସେବ୍ୟଂ ପୁଣ୍ୟାଦି ତୃଣବିରୁଦ୍ଧମ। ଏ ଯେଉଁ ଆପଣମାନେ ଯିବେ ଯେତେବେଳେ ବୃନ୍ଦାବନରୁ ଯେଉଁ କ'ଣ ସେ ରାଧାକୁଣ୍ଡ ଗିରିଗୋବର୍ଦ୍ଧନ ଗଲାବେଳକୁ ବାଟରେ ପଡ଼ିବ ସେ ସ୍ଥାନ ବସୌତି, ସେ ସ୍ଥାନର ନାମ ହେଉଛି ବସୌତି। ହଁ, ସେଇଠିକି ଗଲେ ବୃନ୍ଦାବନରୁ ସେ ସ୍ଥାନକୁ ଯାଇକି ସେଇଠି ରହିଲେ ସେ ବସୌତି, ନା ବର୍ତ୍ତମାନ ମଧ୍ୟ ରହିଛି ସେ ସ୍ଥାନ ରହିଛି ବସୌତି ବୋଲି ଲେଖା ହେଇଛି, ଆପଣ ଗଲେ ଦେଖିବେ ବସୌତି। ତେଣୁ ବନଂ ବୃନ୍ଦାବନ ନାମ ଏ ବୃନ୍ଦାବନ, ବୃନ୍ଦାବନର ଏଇଟା ହେଲା ବୃହତ୍ବନ, ଏଇଟା ହେଉଛି ବୃନ୍ଦାବନ, ଦ୍ୱାଦଶ ବାହନ ବନ ରହିଛି ବୃନ୍ଦାବନରେ। ଜୟ ରାଧେ ଜୟ କୃଷ୍ଣ ଜୟ ବୃନ୍ଦାବନ ଶ୍ରୀ ଗୋବିନ୍ଦ ଗୋପୀନାଥ ମଦନ ମୋହନ ଶ୍ୟାମକୁଣ୍ଡ ରାଧା କୁଣ୍ଡ ଗିରି ଗୋବର୍ଦ୍ଧନ କାଳନ୍ଦୀ ଯମୁନା ଜୟ ଜୟ ମହାବନ। ଏଭଳି ଭାବେ ମହାବନ ମହାବନ ସରିଲା ବର୍ତ୍ତମାନ ବୃନ୍ଦାବନକୁ ଆସିବେ। 12 ବନ ରହିଛି, ଯମୁନାର ପଶ୍ଚିମ ପଟରେ 7, ପୂର୍ବ ପଟେ 5, ଏଇଭଳି ଭାବରେ 12 ବନ ରହିଛି। ତେଣୁ ବିଭିନ୍ନ ବନରେ ଭଗବାନଙ୍କର ଅନେକ ସବୁ ଲୀଳା ସବୁ ହେଇଛି ବୃନ୍ଦାବନରେ। ତେଣୁ ବନଂ ବୃନ୍ଦାବନଂ ନାମ ପଶବ୍ୟମ୍ ନବକାନନମ୍, ସୁନ୍ଦର ସୁନ୍ଦର କାନନ ସବୁ ରହିଛି, ଘାସ ଫାସ ସବୁ ରହିଛି, ଏବଂ ବୃନ୍ଦାବନ ନାମ ହେଉଛି ବୃନ୍ଦାବନ, ବୃନ୍ଦା ବୃନ୍ଦାଦେବୀଙ୍କର ସେ ବନ ତୁଳସୀଦେବୀଙ୍କର ସେ ବନ ବୃନ୍ଦାବନ ତା ନାଁ ହେଇଛି ବୃନ୍ଦାବନ ଏବଂ ଗୋପ ଗୋପୀ ଗବାଂ ସେବ୍ୟମ ଗୋପମାନେ ଗୋପୀମାନେ ଗାବୀମାନେ ସମସ୍ତଙ୍କର ସେଠି ସବୁ ସବୁ ମିଳିବ ଯାହା ଯାହା ଦରକାର ସବୁ ମିଳିବ ସେଠି ବୃନ୍ଦାବନ ବୃନ୍ଦାବନ ରମ୍ୟ ସ୍ଥାନ ଦିବ୍ୟ ଚିନ୍ତାମଣି ଧାମ ଏଭଳି ଭାବରେ ବୃନ୍ଦାବନ ଧାମ ଭଗବାନ ଯେତେବେଳେ ଆସନ୍ତି ତାଙ୍କ ଧାମ ସହିତ ଆସନ୍ତି ଇଏ ହେଉଛି ଭଗବାନର ଧାମ ଏସବୁ ଲୀଳା ସବୁ ରହିଛି ବର୍ଗ ସଂହିତାରେ ବର୍ଣ୍ଣନା କରାଯାଇଛି ଏସବୁ କଥା ତେଣୁ ପୁଣ୍ୟା ଅଦ୍ରି ତୃଣ ବିରୁଦ୍ଧମ ବହୁତ ପୁଣ୍ୟ ସ୍ଥାନ ସେଇଟା ସେଠି ଅଦ୍ରି ରହିଛି ଗୋବର୍ଦ୍ଧନ ରହିଛନ୍ତି ଆଉ ତୃଣ ବିରୁଦ୍ଧ ଘାସ ବାସ ଏସବୁ ବହୁତ ପ୍ରକାର କଥା ରହିଛି ସେଠି ଲତା ଇତ୍ୟାଦି ତୃଣ ଲତା ଇତ୍ୟାଦି ଏସବୁ ରହିଛନ୍ତି ତେଣୁ ତତ୍ରଦୈବ ଦାସ୍ୟାମ ସକଟାଂ ଯୁକ୍ତଂ ମାଚିରଂ ଗୋଧନା ନଗ୍ରତୋ ଯାଆନ୍ତୁ ଭବତାଂ ଯଦି ରୋଚତେ ତତ୍ରଦୈବ ଦାସ୍ୟାମ ତେଣୁ ଚିନ୍ତା କ'ଣ କେବେ ଯିବା ଗୋଟେ ଭଲ ଦିନ ଯିବା ନା ନା ଅଦ୍ୟ ଆଜି ଯିବା ଅଦୈବ ଅଦୈବ ଦାସ୍ୟାମ କେମିତି ଯିବା ନା ସକଟାଂ ଯୁକ୍ତ ମାଚିରଂ ଶକଟରେ ସବୁ ରଖିବା ଆମର ଜିନିଷପତ୍ର ରଖିବା ସବୁ ରଖିକିରି ଯେଉଁମାନେ ବୃଦ୍ଧ ବ୍ୟକ୍ତି ବା ସ୍ତ୍ରୀ ଲୋକ ଛୋଟ ପିଲାମାନେ ସବୁ ବସିବେ ଆମେ ସବୁ ଚାଲିକି ଯିବା ଏଇଭଳି ଭାବରେ ଯୁକ୍ତ ମହାଚିରମ ଡେରି କରିବା ନାହିଁ ମହାଚିରମ ଭଗବାନ ଚାହିଁଲେ ବୃନ୍ଦାବନକୁ ଯିବା ପାଇଁ ତେଣୁ ଏସବୁ ମିଟିଂ ହୋଇଗଲା ବ୍ୟବସ୍ଥା ହୋଇଗଲା ଭଗବାନ ହେଉଛି ମୂଳ କାରଣ ହେଉଛି ଈଶ୍ୱର ପରମ କୃଷ୍ଣ ମୂଳ କାରଣ ଗୋଧନାନି ଅଗ୍ରତ ଯାଆନ୍ତୁ ଗାଭୀମାନେ ସବୁ ଆଗରେ ଚାଲନ୍ତୁ ଏବଂ ଭଗବାନ ଯଦି ରୋଚତେ ଆପଣମାନେଙ୍କର ଯଦି କହିବେ ଯଦି ତାଙ୍କୁ ଆପଣମାନେ ଚାହିଁବେ ରୋଚତେ ଯଦି ସମ୍ମତ ହୁଅନ୍ତି ତାହେଲେ କରିବା ଭଗବାନଙ୍କର ଇଚ୍ଛା ଆଉ କିଏ ତାକୁ ବନ୍ଦ କରିପାରିବ ତେଣୁ ସମସ୍ତେ କହିଲେ ହଁ ଠିକ୍ କଥା ବଢ଼ିଆ କଥା ବଢ଼ିଆ କଥା ଏଇଭଳି ଭାବରେ ତାଳି ମାରିଲେ ସବୁ ତେଣୁ ତତ୍ଶ୍ରୁତୈକ ଧିଓ ଗୋପା ସାଧୁ ସାଧୁ ଇତି ବାଦିନ ବ୍ରଜାନ୍ ସ୍ୱାମ ସ୍ୱାମ ସମାଯୁଜ୍ୟ ଯଜୁ ରୂଢ଼ ପରିଚ୍ଛଦା ସାଧୁ ସାଧୁ ସମସ୍ତେ ଆନନ୍ଦିତ ହୋଇଗଲେ ଭଗବାନଙ୍କର ଇଚ୍ଛା ଏମାନେ ସବୁ ବ୍ରଜବାସୀ କ'ଣ ଛୋଟିଆ ବ୍ୟକ୍ତି ସେମାନେ ଭଗବାନଙ୍କର ଲୀଳାରେ ସବୁ ସାହାଯ୍ୟ କରୁଛନ୍ତି ତେଣୁ ତତ୍ଶ୍ରୁତ୍ୱା ଏଇଟାକୁ ତୋର ଶୁଣିଲେ ଏକ ତତ୍ଶ୍ରୁତ୍ୱା ଏକ ଧିଅ ଆଉ କାହାର କୌଣସି ୟୁନାନିମସଲି ଆକ୍ସେପ୍ଟେଡ୍ ସମସ୍ତେ କିଛି କେହି ବିରୋଧ କଲେ ନାହିଁ ଆମର ଯେଉଁ ଭୋଟ ହେଉଛି ଭୋଟରେ କିଏ ସମ୍ମତି ଦେବ କିଏ ବିରୋଧରେ କହିବ କିଏ ଆବଷ୍ଟେନ୍ କରିବ ପଳେଇଯିବ ସେ ରହିବ ନାହିଁ ସେଠି ଏଇଭଳି ଭାବରେ ତିନୋଟି କଥା ରହିଛି କିନ୍ତୁ ଏଥିରେ କୌଣସି କିଏ ବିରୋଧ କଲେ ନାହିଁ କି ଆବଷ୍ଟେନ୍ କିଏ କଲେ ନାହିଁ ସମସ୍ତେ ଏକ ଧିଅ ଭଗବାନ ଚାହୁଁଛନ୍ତି ତେଣୁ ସମସ୍ତଙ୍କର ଇଚ୍ଛା ହେଲା ସନ୍ଧ୍ୟା ଯିବା ଏକ ଧିଅ ଗୋପାହା ସାଧୁ ସାଧୁ ଥିବା ଦିନ ସାଧୁ ସାଧୁ ବହୁତ ବଢ଼ିଆ ବହୁତ ବଢ଼ିଆ କହିକିରି ଯିବା ଦିନ ପ୍ରଜାନ ସ୍ୱାନ ସ୍ୱାନ ସମାଜ ଉଦ୍ୟ ଆରମ୍ଭ କରିଦେଲେ ଯିବା ପାଇଁ ଇମିଡ଼ିଏଟ୍ ମହାଚିରମ ଡେରି କରିବା ନାହିଁ ପ୍ରଜାନ ସ୍ୱାନ ସ୍ୱାନ କେତେ ଜଣ ଭାବୁଛନ୍ତି ପୁଣି ରହିଲେ ଡେରି ହେଇଗଲେ ପୁଣି କ'ଣ ଅସୁବିଧା ଆସିବ ଏମିତି ଚିନ୍ତା ଆସିଗଲାଣି ଏଇଭଳି ଭାବରେ ଆଲୋଚନା ଚାଲିଛି ତେଣୁ ପ୍ରଜାନ ସ୍ୱାନ ସ୍ୱାନ ସମାଜ ଉଦ୍ୟ ଯଜୁ ରୂଢ଼ ପରିଚ୍ଛଦା ତାଙ୍କର ସବୁ ଶକଟ ଇତ୍ୟାଦିରେ ସବୁ ରଖିକିରି ଜିନିଷପତ୍ର ରଖି ସବୁ ଚାଲିବା ପାଇଁ ଆରମ୍ଭ କଲେ ଯଜୁ ପ୍ରସ୍ଥାନ କଲେ ତେଣୁ ବୃଦ୍ଧାନ୍ ବାଳାନ୍ ସ୍ତ୍ରୀ ରାଜନ୍ ସର୍ବୋପକରାଣି ଚ ପକରଣା ସର୍ବୋପକରଣାନି ଚ ଅନ୍ୟ ସ୍ୱାରୋପ୍ୟ ଗୋପାଳା ଯଥା ଆତ ସରାସନ ଗୋଧନାନି ପୁରସ୍କୃତ୍ୟ ଶୃଙ୍ଗାଣି ତୁର୍ଯ୍ୟ ସର୍ବତଃ ତୁର୍ଯ୍ୟ ଘୋଷେଣ ମହତା ଯଜୁ ସହ ପୁରୋହିତ ଶଙ୍ଖ ବାଜିଲା ଯେମିତି ସେଠି ମଧ୍ୟ ଶଙ୍ଖ ବାଜିଲା ତୁର୍ଯ୍ୟ ତୁରି ବାଜ ତୁରି ଘୋଷେଣ ମହତା ତୁରି ଘୋଷ କରିକି ଚାଲିଲେ ବୃଦ୍ଧାନ୍ ବାଳାନ୍ ସ୍ତ୍ରୀ ରାଜନ୍ ଏ ରାଜନ୍ ସୁଖଦେବ ଗୋସ୍ୱାମୀ ଯେତେବେଳେ କହୁଛନ୍ତି ଏ କଥାକୁ ସେ ବହୁତ ଆନନ୍ଦିତ ହେଇଯାଉଛନ୍ତି ଭଗବାନଙ୍କ ଲୀଳା ତେଣୁ ଏମାନେ କେମିତି କଲେ ନା ବୃଦ୍ଧାନ ବାଳାନ ସ୍ତ୍ରୀୟ ରାଜନ ସର୍ବପ୍ରକରାଣୀ ଚ ଏମାନେ ସବୁ ଶକଟ ଉପରେ ବସେଇଲେ ଅନସ୍ୱାରୋପ୍ୟ ଅନ କହିଲେ ଶକଟ ଶକଟ ଉପରେ ଏମାନେ ସବୁ ବସିଲେ ବୃଦ୍ଧମାନେ ବାଳକମାନେ ସ୍ତ୍ରୀ ଲୋକମାନେ ଏମାନେ ସବୁ ଆଉ ତାଙ୍କ ଜିନିଷପତ୍ର ସହିତ ଶକଟରେ ରଖି ଅନସ୍ୱାରୋପ୍ୟ ଗୋପାଳା ଯଥା ଆତ ସରାସନ ଗୋପାଳମାନେ ସବୁ ଚାଲିଲେ ସରାସନ ଧରିକି ସରାସନ କହିଲେ ଧନୁର୍ବାଣ ଇତ୍ୟାଦି ଧାରଣ କରିକି ଚାଲିଲେ ଏ କେତେବେଳେ ଆସିବ ବଣର କଥା ଭାଗ ଭାଗ ସବୁ କେତେ କ'ଣ ସବୁ ରହିଛନ୍ତି ତା ଭିତରେ ତେଣୁ ସରାସନ ଧରିକି ଚାଲିଲେ ଗୋଧନାନି ପୁରସ୍କୃତ୍ୟ ଗାଭୀମାନଙ୍କୁ ଆଗରେ ରଖିଲେ ଏକା ନନ୍ଦ ମହାରାଜଙ୍କ 900,000 ଗାଭୀ ଏ ଗାଭୀଙ୍କର ସଂଖ୍ୟା ନାହିଁ କେତେ ସଂଖ୍ୟା ଗାଭୀମାନଙ୍କର ସଂଖ୍ୟା ନାହିଁ କି ଗୋପବାଳକମାନଙ୍କୁ ତ ସଂଖ୍ୟା କ'ଣ କଣି ହେବ ନାହିଁ ଆମେ ଚିନ୍ତା କରିପାରିବା ନାହିଁ ଆମେ ତ କେତେ ଗୋଟିଏ ଗାଁର କେତେ କେତେ ଲୋକ ହେବେ କିନ୍ତୁ ଲକ୍ଷ ଲକ୍ଷ ଆମେ ଚିନ୍ତା କରିପାରିବା ନାହିଁ ଭଗବାନଙ୍କର ଲୀଳା ଆମର ଚିନ୍ତାର ବାହାରେ ଗୋଧନାନି ପୁରସ୍କୃତ ଶୃଙ୍ଗାଣୀ ପୂର୍ଯ୍ୟ ସର୍ବତ ଶୃଙ୍ଗ ବାଦନ କଲେ ତୁରି ବାଦନ କଲେ ମହତା ଯଜୁ ସହ ପୁରୋହିତା ପୁରୋହିତମାନେ ମଧ୍ୟ ରହିଥିଲେ ପୁରୋହିତମାନେ ସବୁ କ'ଣ ସ୍ତୁତିବାଦନ କରୁଛନ୍ତି ଏଇଭଳି ଭାବେ ଭଗବାନ ଅଛନ୍ତି ସବୁ ତାଙ୍କର କେତେ ଭାଗ୍ୟ ଏଠି କହୁଛନ୍ତି ପ୍ରଭୁପାଦ ମହାରାଜ କହୁଛନ୍ତି ଏହି ପ୍ରସଙ୍ଗରେ ଦ୍ରଷ୍ଟବ୍ୟ ଯେ ଗୋକୁଳର ଅଧିବାସୀମାନେ ପ୍ରଧାନତଃ ଗୋପାଳ ଏବଂ କୃଷକ ହେଲେ ମଧ୍ୟ କିପରି ବିପଦରୁ ଆତ୍ମରକ୍ଷା କରିବାକୁ ହୁଏ ଏବଂ ସ୍ତ୍ରୀ ବୃଦ୍ଧା ଗାଭୀ ଶିଶୁ ଏବଂ ବ୍ରାହ୍ମଣ ପୁରୋହିତମାନଙ୍କୁ ରକ୍ଷା କରିବାକୁ ହୁଏ ତାହା ସେମାନେ ଜାଣିଥିଲେ ତେଣୁ ତାଙ୍କୁ ସବୁ ଶକଟରେ ବସେଇକିରି ସବୁ ଚାଲିଲେ ବର୍ତ୍ତମାନ ଚାଲିଲେ କେଉଁଠୁ ମହାବନ ବା ଗୋକୁଳରୁ ଚାଲିଲେ ବୃନ୍ଦାବନ ଗୋକୁଳରୁ ଚାଲିଲେ ବୃନ୍ଦାବନ ବହୁତ ବାଟ କେତେ କିଲୋମିଟର ଆମେ ତ ଯାଇଥିଲୁ ଏଥିରିକ ଲାଷ୍ଟ ଟାଇମ୍ ଯାଇଥିଲୁ ଆମେ ଯାଇଥିଲୁ ଗୋକୁଳକୁ ଯାଇଥିଲୁ ଗୋକୁଳରେ ଭଗବାନଙ୍କର ସବୁ ଲୀଳା ହେଲା ଯେଉଁ ମାଟି ଖାଇଥିଲେ ଅଷ୍ଟମଧ୍ୟରେ ବର୍ଣ୍ଣନା କଲାକାର ନାହମ ଭକ୍ତିତ ବାନମ୍ବ ସେ ରହିଛି ବ୍ରହ୍ମାଣ୍ଡ ଘାଟ ନା କ'ଣ ସେ ସ୍ଥାନ ରହିଛି ସେଠି ସବୁ ରହିଛି ଏ ଯେଉଁ ଦୁଇଟି ବୃକ୍ଷ ଉପୁଡ଼ି ଯାଇଥିଲା ସେ ସ୍ଥାନ ସବୁ ରହିଛି ତାଙ୍କର ଯେଉଁ ରହୁଥିଲେ ଗାଭୀମାନେ ସବୁ ରହୁଥିଲେ ସେ ସ୍ଥାନ ସବୁ ସେଠି ବର୍ତ୍ତମାନ ଗୋଟେ ଗୋଶାଳା ରହିଛି ଏହିଭଳି ଭାବରେ ଆମକୁ ସୁଯୋଗ ମିଳିଥିଲା ସେ ଗୋକୁଳକୁ ଦର୍ଶନ କରିଥିଲୁ ଆମେ ଯାଇକରି ଏଥିରିକ ଭଗବାନ ଏହିଭଳି ଭାବରେ ସେଠି ଲୀଳା କଲେ ପାଖାପାଖି 3 ବର୍ଷ କାଳ ତେଣୁ ଏହିଭଳି ଭାବରେ ବର୍ତ୍ତମାନ ଗୋକୁଳ ତ୍ୟାଗ କରିକିରି ଗଲେ ବୃନ୍ଦାବନକୁ ତେଣୁ ଗୋପ୍ୟ ରୂଢ଼ ରଥା ନୂନ କୁଚ କୁଙ୍କୁମ କାନ୍ତୟଃ କୃଷ୍ଣ ଲୀଳା ଯୋଗ ପ୍ରୀତ୍ୟା ନିଷ୍କଣ୍ଠ ସୁବାଶେଷ ଗୋପୀମାନେ ଏମାନେ କ'ଣ କହିଲେ ରୂଢ଼ ରଥା ବା ରଥ କହିଲେ ସେ ଛକଟ ଛକଟ ଆରମ୍ଭ କରିକି ନୂନ କୁଚ କୁଙ୍କୁମ କାନ୍ତୟ ସେମାନଙ୍କ ଶରୀରରେ ବିଶେଷ ଭାବରେ ସବୁ ଶୋଭିତ ହୋଇଥିଲା ବିଭିନ୍ନ ପ୍ରକାର ଅଳଙ୍କାର ଇତ୍ୟାଦି ସବୁ ଧାରଣ କରିଥିଲେ ଏବଂ କୃଷ୍ଣ ଲୀଳା ଯୋଗୁଁ ପ୍ରୀତ୍ୟା କୃଷ୍ଣଙ୍କ ଲୀଳାକୁ ଗାନ କରୁଛନ୍ତି କୃଷ୍ଣଙ୍କ ଲୀଳା କୃଷ୍ଣଙ୍କ ତ ପ୍ରାଣ ସେମାନେ କୃଷ୍ଣଙ୍କ ଲୀଳା ଆଜି ପର୍ଯ୍ୟନ୍ତ 3 ବର୍ଷ କାଳ ଲୀଳା କ'ଣ ଛୋଟିଆ କଥା ହେଲାଣି ଗୋଟିଏ ଲୀଳାକୁ ଗାନ କରୁଛେ ଆମେ ସବୁଦିନ ସବୁ ସବୁଦିନ ସକାଳେ ଉଠିଲେ କ'ଣ ସଂସାର ଦାବା ନଳ ଗୋଟିଏ ଲୀଳା ଗୋଟିଏ ଗୀତକୁ ଗାନ କରୁଛୁ ସବୁଦିନେ ଇଏ କେତେ ଲୀଳା ସବୁ କୃଷ୍ଣଙ୍କର ହେଇଗଲାଣି ଖାଲି ଆମେ କେତୋଟି ମୁଖ୍ୟ ଲୀଳାକୁ ଆମେ ବର୍ଣ୍ଣନା କଲେ ଶୁଣିଲେ କେତେ ଆମେ ତଥାପି ସଂକ୍ଷେପରେ ସବୁ ବର୍ଣ୍ଣନା କରାଗଲା କେମିତି ଭଗବାନ କେବେ ଶୟନ କରିଥିଲେ 6 ଦିନ ରହିଥିଲେ ସେ ଲୀଳାକୁ 3 ମାସରେ ଯେତେବେଳେ କଡ଼ ଡେଉଟେଇଲେ ସେ ଲୀଳା ଏଇଭଳି ଭାବରେ ଯେତେବେଳେ ଆସ୍ତେ ଆସ୍ତେ ଗୁରୁଣ୍ଡି ଗୁରୁଣ୍ଡି ଚାଲିଲେ ସେ ଲୀଳାକୁ ଆସ୍ତେ ଆସ୍ତେ ଧୀରେ ଧୀରେ କ'ଣ ଗୋଟେ ଧରିକିରି ସବୁ ଠିଆ ହେଲେ ଠିଆ ହେଇକିରି ଟିକେ ଟିକେ ଚାଲିଲେ ଏଇଭଳି ଭାବରେ ତା'ପରେ ଟିକେ ଟିକେ ଜୋରରେ ଚାଲିଲେ ଏସବୁ ବିଭିନ୍ନ ପ୍ରକାର ଲୀଳା କଲେ ଏଇସବୁ ଗୋଟିଏ ପରେ ଗୋଟିଏ ପରେ ଗୋଟିଏ ପରେ ଗୋଟିଏ ବିଭିନ୍ନ ସବୁ ଲୀଳା ରହିଛି ତାକୁ ସବୁ ସ୍ମରଣ କରୁଛନ୍ତି କି ଗାନ କରୁଛନ୍ତି ବ୍ରଜ ଭାଷା ରହିଛି କି ସଂସ୍କୃତ ଭାଷା ଯିଏ ଯାହା ବି ହଉ ଯେଉଁ ଭାଷାରେ ସବୁ ଗାନ କରୁଛନ୍ତି କୃଷ୍ଣଲୀଳା ଯୋଗୁଁ ପ୍ରୀତ୍ୟା ଏଇଥିରେ ଆନନ୍ଦ ରହିଛି ନା ଆଉ କେଉଁଥିରେ ଆନନ୍ଦ ରହିଛି ଆନନ୍ଦ ଚାହୁଁଛନ୍ତି ଯେଉଁମାନେ ସେଇ ଭଗବାନଙ୍କ ଲୀଳାକୁ ସ୍ମରଣ କରିବେ ଭଗବାନ ନାମ ମାନେ ସେଇ ଭଗବାନଙ୍କ ଲୀଳା ଯେଉଁମାନେ ଶୁଦ୍ଧ ନାମ ନେବେ ଭଗବାନ ଲୀଳା ସବୁ ପ୍ରକଟ ହେବ ନାମେ ପରିସ୍ଫୁଟ ହୁଏ ଭଗବାନଙ୍କର ରୂପଗୁଣ ଲୀଳା ଇତ୍ୟାଦି ଶୁଦ୍ଧ ଆମେ ନେଉଛୁ ମାନେ ଶୁଦ୍ଧ ନାମକୁ ଡକବାର ଇଏ ହେଉଛି ଏଇଟା ଶୁଦ୍ଧ ନାମ ନେଉଛୁ ମାନେ ଆମେ ନାମ ନେଉଛୁ ମାନେ ଆମେ କଥା ସବୁ ଚାଲିଛୁ ବିଭିନ୍ନ କଥା, ଭଗବାନଙ୍କର ଚିନ୍ତା ହେଉ ନାହିଁ, ନାମ ନେଉଛେ ଏଠି କଥା ଚାଲିଛି, ନାମ କରୁଛେ କଥା, ଏଇଭଳି ଭାବରେ ଆମେ ନାମ ନେଉଛେ। ଇଏ ହେଉଛି ଅପରାଧଯୁକ୍ତ ନାମ। ତାପରେ ଗୋଟେ ସମୟ ଆସିବ ଯେତେବେଳେ ଅପରାଧ କନସିୟସ୍ ହେବା, ଆମେ ଏଇଟା ଅପରାଧ ହେଇଗଲା ଅପରାଧ ହେଇଗଲା, ଆସ୍ତେ ଆସ୍ତେ ଅପରାଧରୁ ମୁକ୍ତ ହେବା। ଆଉ ଯେତେବେଳେ ଶୁଦ୍ଧ ନାମ ନେବା, ଶୁଦ୍ଧ ନାମ ପୂର୍ବରୁ ନାମ ଭାଷ ସ୍ତର ରହିଛି, ନାମ ଭାଷରେ ଅଜାମିଳ ବୈକୁଣ୍ଠ ଗେଲରେ, ନାମ ଭାଷରେ ଅଜାମିଳ ପାଞ୍ଚ ଚାରି ପ୍ରକାର ନାମ ଭାଷ ରହିଛି, ସବୁ କଥାରେ ଯେମିତି ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଭୋର ହେଇଯାଏ, ସକାଳୁ ସକାଳୁ ହେଇଯାଏ, ସେଇଭଳି ଭାବରେ ସାଢ଼େ ପାଞ୍ଚଟା ପାଞ୍ଚଟା ପୂର୍ବରୁ ଏ ଯେଉଁ ହେଇଛି ଭୋର ଭୋର ହେଇଯାଉଥିବ, ଆଲୋକ ପ୍ରବେଶ କରୁଥିବ, ବିବାହ ପରିଶେଷ ଆଲୋକ ପ୍ରବେଶ, ନିଦ୍ରା ଛାଡ଼ି ଉଠିଯିବ, ବୋଲୋ ହରି ହରି ମୁକୁନ୍ଦ ମୁରାରୀ ରାମକୃଷ୍ଣ ହାୟ ଗ୍ରୀବ। ଆମର କୃଷ୍ଣ ବଳରାମ ମନ୍ଦିରରେ ଭୁବନେଶ୍ୱରରେ ସକାଳ ସାଢ଼େ ଚାରିଟାରେ ଏଇଟା ବୋଲାଯାଏ, ସଂସାର ଦାବନଳ ପରେ ଏଇଟା ବୋଲାଯାଏ ବିବାହ ପରିଶେଷ। କେତେ ଏଇ ସୂର୍ଯ୍ୟ ଆସିବେ ତା ପୂର୍ବରୁ ସବୁ ଆଲୋକ ଆସିଯିବ, ବିବାହରି ରହିଛି ରାତ୍ରି, ବିବାହ କରିକି ରାତ୍ରି ରାତ୍ରି ଶେଷ ହେଇଗଲା, ଉଠ ଯିବମାନେ ଉଠ, ଆଉ ସାଢ଼େ ଚାରିଟାରେ ଆସି ମଙ୍ଗଳ ଆଳତିରେ ଜଏନ୍ କର, କେତେ ଶୋଇବ, ଆମେ ଆଟେଣ୍ଡାନ୍ସ କଲୁ କି ତଥାପି କି ଶୁଣ ଡ୍ୟାନ୍ସ କରିବେ କରିବେ ନାହିଁ, ଆଟେଣ୍ଡାନ୍ସ ମାନେ ଡ୍ୟାନ୍ସ କରିବେ, ଆଟେଣ୍ଡାନ୍ସ ଆମର ସବୁ ଅଫିସରେ ସବୁ ରହିଛି ଆଟେଣ୍ଡାନ୍ସ ମାନେ କ'ଣ ଆଠ ଟେନ୍ ଡ୍ୟାନ୍ସ, ଦଶଟା ହେଇଗଲେ ସେମାନେ ନୃତ୍ୟ କରିବେ ସେଠି ଆଟେଣ୍ଡାନ୍ସ, କିନ୍ତୁ ଆମର ଏଇଟା ସାଢ଼େ ଚାରିଟାରେ ସବୁ ନୃତ୍ୟ କରିବେ, କିନ୍ତୁ ତଥାପି ଉଠୁନାହାନ୍ତି କେହି, ନିଦ୍ରା ଛାଡ଼ି ଉଠିଯିବ, ବୋଲୋ ହରି ହରି ମୁକୁନ୍ଦ ମୁରାରୀ ରାମକୃଷ୍ଣ ହେଇଯିବ। ନୃସିଂହ ବାମନ ଶ୍ରୀମଧୁସୂଦନ ବ୍ରଜେନ୍ଦ୍ର ନନ୍ଦନ ଶ୍ୟାମ ପୂତନ ଘାତନ କୈଟବ ସାଧନ ଦଶରଥି ରାମ ଯଶୋଦା ଦୁଲାଳ ଗୋବିନ୍ଦ ଗୋପାଳ ବୃନ୍ଦାବନ ପୁରନ୍ଦର ଗୋପୀ ପ୍ରିୟଜନ ରାଧିକା ରମଣ ଭୁବନ ସୁନ୍ଦର ବର। ଏସବୁ ଲୀଳା କହିଲା ବେଳେ ସେସବୁ ଲୀଳା ପରିସ୍ଫୁଟ ହେବ, ଭଗବାନ ନାମ ମାନେ ଭଗବାନ ନାମରେ ଏସବୁ ଲୀଳା ସବୁ ପରିସ୍ଫୁଟ ହେବ, ସେଥିରେ ଆନନ୍ଦ ପ୍ରୀତିଆ ଏଠି କହିବେ କୃଷ୍ଣ ଲୀଳା ଯୋଗୁ ପ୍ରୀତିଆ, ଭଗବାନଙ୍କର ଗାନ କରୁଛନ୍ତି ଭଗବାନ ସେଠି ଉପସ୍ଥିତ ରହିଛନ୍ତି, ଆନନ୍ଦ ବଢ଼ିଯାଉଛି, ଆନନ୍ଦ ସଚିତ ଆନନ୍ଦ ଘନ ସିଏ ନିଷ୍କଣ୍ଠ ସୁବାସ, ବହୁତ ସୁନ୍ଦର ଭାବରେ କଣ୍ଠରେ ସବୁ ଧାରଣ କରୁଛନ୍ତି, କଣ୍ଠ ମାଳି ସବୁ ଧାରଣ କରୁଛନ୍ତି, ସୁନ୍ଦର ବସ୍ତ୍ର ପରିଧାନ କରିଛନ୍ତି। ସେଥିରେ ଆମେ କହିଥିଲେ ପଞ୍ଚମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଥିଲା, ନନ୍ଦ ଉତ୍ସବରେ ବର୍ଣ୍ଣନା କରାଯାଇଥିଲା ଯେ କ'ଣ ବ୍ରଜ ଯେଉଁ ରହିଛି ବ୍ରଜର ସର୍ବସମୃଦ୍ଧିମାନ, ତ ବ୍ରଜ ସର୍ବସମୃଦ୍ଧିମାନ କାହିଁକି ନା ହରେ ନିବାସ ଆତ୍ମଗୁଣେଇ ରମା କ୍ରୀଡ଼ନ ଅଭୁନ ରୂପ। ଆମେ ଭାବୁଥିବା ଗୋପାଳମାନେ କେତେ ତାଙ୍କର ପଇସା ଥିବ, କେତେ ଟଙ୍କା ଥିବ ତାଙ୍କ ପାଖରେ, ନା ବହୁତ ଧନୀ ସେମାନେ, ବହୁତ ଧନ ରତ୍ନ ସବୁ ରହିଛି। ପଞ୍ଚମ ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଥିଲା, ଆମେ ଯେତେବେଳେ ନନ୍ଦ ଉତ୍ସବ କରୁଥିଲେ ସେଥିରେ ସବୁ ବର୍ଣ୍ଣନା କରାଯାଇଥିଲା। ତଥ ଆରଭ୍ୟ ନନ୍ଦସ୍ୟ ବ୍ରଜ ସର୍ବସମୃଦ୍ଧିମାନ, ବ୍ରଜରେ ସବୁ ପ୍ରକାର ସମୃଦ୍ଧି ଆସିଗଲା, କାହିଁକି ନା ହରର ନିବାସ ଆତ୍ମଗୁଣୀ ଭଗବାନ ସେଠି ରହିଛନ୍ତି, ରମା କ୍ରୀଡ଼ନ ଅବୁନ ରୂପ, ଲକ୍ଷ୍ମୀଦେବୀ ସେଠି ତାଙ୍କର ସେବା କରୁଛନ୍ତି ବ୍ରଜବାସୀମାନଙ୍କର, ଆଉ ସେଠି କିଛି ଧନର ଅଭାବ ଅଛି ଆମେ ଚିନ୍ତା କରିପାରିବା ନାହିଁ। ଏ ଲୀଳା ସବୁ ବହୁତ ବଡ଼, ଆମେ କହିଦେଉଛେ ଆମର ଏତେ ଯୋଗ୍ୟତା ନାହିଁ, କିନ୍ତୁ ବହୁତ କଥା ରହିଛି ଏହା ଭିତରେ। କୃଷ୍ଣ ଲୀଳା ଯୋଗୁ ପ୍ରତ୍ୟା ନିଷ୍କଣ୍ଠେଶୁ ବା ଆଶେଷ, ଏଇଭଳି ଭାବରେ ସୁନ୍ଦର ଭାବରେ ସମସ୍ତଙ୍କ ଆନନ୍ଦ, ଏ ଘରୁ ଛାଡ଼ିକି ପଳେଇଲେ କାହାର ସମସ୍ତଙ୍କ ଆନନ୍ଦ ରହିବ, କିନ୍ତୁ ଭଗବାନ ପାଇଁ ଆନନ୍ଦ, ଭଗବାନ ଛାଡ଼ିଦେଲେ କ'ଣ ହେଲା, କିଛି କିଛି ଅସୁବିଧା ନାହିଁ, ଘର ପର ତିଆରି ହେଇଥିଲା କେତେ କ'ଣ ହେଇଥିଲା ସବୁ ସବୁ ଛାଡ଼ିଦେ ପଳେଇଗଲେ, ଭଗବାନ ପାଇଁ ସର୍ବଧର୍ମାନ ପରିତ୍ୟଜ୍ୟ ସବୁକିଛି ସେ ତ୍ୟାଗ କରିଛନ୍ତି, ସେଥିପାଇଁ ବ୍ରଜ ଭଗବାନ କହିଲେ ନା ମାମ ଏକମ୍ ଶରଣମ୍ ବ୍ରଜ, ସେଥିପାଇଁ ଆ ନାମ ହେଉଛି ବ୍ରଜ, ସେଥିପାଇଁ ସବୁକିଛି ଭଗବାନ ବ୍ରଜ କହିଲେ ଚାଲ, ସବୁକିଛି ତ୍ୟାଗ କରି ଚାଲ, ଭଗବାନ ପାଖକୁ ଚାଲ ବ୍ରଜ, ଏ ଘର ଏସବୁ ଜିନିଷ ଛାଡ଼ିକି ଯିବାଟା କ'ଣ ଏତେ ସହଜ, କିନ୍ତୁ ତାଙ୍କର କୌଣସି ଦୁଃଖ ନାହିଁ, ପ୍ରୀତ ଆନନ୍ଦରେ ଗୀତ ଗାଇକି ଗୀତ ବୋଲିକିରି ସବୁ କହିକି ସବୁ ଚାଲୁଛନ୍ତି, ଆନନ୍ଦରେ ଚାଲୁଛନ୍ତି ମସ୍ତିରେ। ସେ ଆନନ୍ଦ ତାଙ୍କର ସେହିଭଳି ଭାବରେ ଚାଲିଛନ୍ତି। ତତୋ ଯଶୋଦା ରୋହିଣିଆ କ'ଣ ରୋହିଣିଆ ଏକମ ରୋହିଣିଆ ଏକମ ଶକଟମା ସ୍ଥିତେ ରେଜତୁ କୃଷ୍ଣ ରାମାଭ୍ୟାମ ତତ୍ କଥା ଶ୍ରବଣୋତ୍ସୁକେ। ତେଣୁ ତତୋ ସେତେବେଳେ କ'ଣ ହେଲା ଯଶୋଦା ରୋହିଣୀ ରୋହିଣୀ ଏ ଦୁଇଜଣ କ'ଣ କଲେ ଏକମ ଶକଟମା ଆସିଲେ ଗୋଟିଏ ଶକଟରେ ବସିଲେ ଯଶୋଦା ଏବଂ ରୋହିଣୀ ଏବଂ ରେ ଯେତୁ କୃଷ୍ଣ ରାମାଭ୍ୟାମ କୃଷ୍ଣ ରାମଙ୍କୁ କୋଳରେ ଧରିକି ବସିଲେ କୃଷ୍ଣ ରାମ ରେ ଯେତୁ ଭଗବାନଙ୍କୁ ଧରିକି ବସିଲେ ମାନେ କେଉଁଠି ବୋଲିଲେ ଗୀତଟା ସେଇଟା କ'ଣ ସେଇଟା ଆହା ମୋ ନନ୍ଦ କୋଳେ ଗୋବିନ୍ଦ ବୋଲନ୍ତୁ ଆହା ମୋ ନନ୍ଦ କୋଳେ ଗୋବିନ୍ଦ ଆନନ୍ଦ ନନ୍ଦ କୋଳେ ଗୋବିନ୍ଦ ଆହା ମୋ ନନ୍ଦ କୋଳେ ନନ୍ଦ ଉତ୍ସବ କୋଳେ ଗୋବିନ୍ଦ ରହିଲେ ମାନେ କିଛି ଆନନ୍ଦ ନନ୍ଦ ମହାରାଜ ତାଙ୍କ ନାଁ ହେଉଛି ନନ୍ଦ ନନ୍ଦ ସାକ୍ଷାତ ସଚ୍ଚିଦାନନ୍ଦଙ୍କ ମାନଙ୍କର ସେ ହେଉଛନ୍ତି ପିତା। ଆଜି ସେହିଭଳି ଭାବେ ଯଶୋଦା ରୋହିଣୀ କୋଳରେ ଗୋବିନ୍ଦକୁ ଧାରଣ କରିଛନ୍ତି ଗୋବିନ୍ଦ ରାମକୁ ରାମ ଗୋବିନ୍ଦ ରାମ ଗୋବିନ୍ଦ ମନ୍ଦିର ବରହମପୁରରେ ରହିଛି ଆମର ସେ ଭକ୍ତିସ୍ୱରୂପ ଦାମୋଦର ସ୍ୱାମୀ ଗୁରୁ ମହାରାଜ ଯାଇଥିଲେ ସେଠିକି ସେ ମନ୍ଦିର ସ୍ଥାପନ କରିବା ପାଇଁ ସେ ସ୍ଥାନକୁ ଯିଏ ଦେଇଥିଲେ ଶ୍ୟାମ ବାବା ସେ ତାଙ୍କର କିଛି ପିଲା ଛୁଆ ନାହିଁ ଏଇଭଳି ଭାବରେ ତାଙ୍କ ପତ୍ନୀ ଦୁଇଜଣ ଅଛନ୍ତି ସେଇଠି ମନ୍ଦିରରେ ମଧ୍ୟ ରହିଛନ୍ତି ଦେହ ପାଇଁ ସେ ଗୌରବକିଶୋର ମହାରାଜ ଥିଲାବେଳେ ସବୁ ଦେବା ପାଇଁ ଯାଇଥିଲେ ସବୁ କଥା ବହୁତ କଥା ରହିଛି କିନ୍ତୁ ସିଏ ହେଉଛନ୍ତି ରାମଙ୍କର ପୂଜା ରାମଙ୍କର ଭକ୍ତ ଆମ ଗୌରବନ୍ଦ ମହାରାଜ ରାମ ଗୌର ଆମର ଗୌରମୋହନ ପ୍ରଭୁ ରାମଙ୍କ ଭକ୍ତ ସିଏ ମଧ୍ୟ ରାମଙ୍କ ଭକ୍ତ ଗୌରବନ୍ଦ ମହାରାଜ କହୁଥିଲେ ନା ଆମେ ତ କୃଷ୍ଣଙ୍କ ଭକ୍ତ ଆମେ କାହିଁକି ନେବା ସେ ମନ୍ଦିର ଏଇଭଳି ଭାବେ କହୁଥିଲେ କିନ୍ତୁ ଭଗବାନ ଚାହୁଁଛନ୍ତି ସେ ସବୁ କଲେ ଆମର ଭକ୍ତିସ୍ୱରୂପ ଦାମୋଦର ସ୍ୱାମୀ ମହାରାଜ ସେଠି ଯାଇକି ସ୍ଥାପନ କଲେ କ'ଣ ଭିତ୍ତିପ୍ରତ ସ୍ଥାପନ କଲେ ଫାଉଣ୍ଡେସନ ଦେଲେ କ'ଣ ନାମକରଣ କରାଯିବ କ'ଣ ନାମକରଣ କରାଯିବ ତେଣୁ ଇଏ ହେଉଛନ୍ତି ରାମଙ୍କର ଭକ୍ତ ଆମେ ହେଉଛୁ କୃଷ୍ଣଙ୍କ ଭକ୍ତ ତେଣୁ ନାମ କଲା ରାମ ଗୋବିନ୍ଦ ମନ୍ଦିର ଗୁରୁଦେବ ନାମ ଦେଲେ ରାମ ଗୋବିନ୍ଦ ମନ୍ଦିର ସମସ୍ତେ ଆନନ୍ଦ ରାମ ଗୋବିନ୍ଦ ତେଣୁ ସେହିଭଳି ଭାବେ ରାମ ଗୋବିନ୍ଦକୁ ଧାରଣ କରି କୃଷ୍ଣ ଯଶୋଦା ଏବଂ ରୋହିଣୀ ଯାଉଛନ୍ତି ରେ ଯେତୁ କେତେ ଇଏ ସୁନ୍ଦର ଦେଖାଯାଉ ଭଗବାନ ଯେଉଁଠି ଅଛନ୍ତି ସବୁ ପ୍ରକାର ସୌନ୍ଦର୍ଯ୍ୟ ରହିଛି ସେଠି ତତ୍ କଥା ଶ୍ରବଣ ଉତ୍ସୁକେ ତାଙ୍କର କଥା ଶୁଣିବା ପାଇଁ ଉତ୍ସୁକ ରହିଛି ସେ କିଏ କ'ଣ କାମ କରୁଛନ୍ତି କିଏ କ'ଣ କରୁଛନ୍ତି କିଏ ତାଙ୍କ ଭିତରେ ମଧ୍ୟ କଥା ହେଉଛନ୍ତି ଏଇଭଳି ଭାବରେ କଥା ଚାଲିଛି ତାଙ୍କର କୃଷ୍ଣ ବଳରାମଙ୍କ କଥା ଏଇଭଳି ଭାବରେ ଭଗବାନ କଥା ଭାବାର୍ଥ ପ୍ରଭୁପାଦ ମହାରାଜ କହୁଛନ୍ତି ଏଥିରୁ ବୁଝାଯିବ ଯେ ମା' ଯଶୋଦା ଏବଂ ରୋହିଣୀ କ୍ଷଣିକ ପାଇଁ କୃଷ୍ଣ ଏବଂ ବଳରାମଙ୍କ ବିରହ ସହ୍ୟ କରିପାରୁନଥିଲେ କୃଷ୍ଣ ବଳରାମ ଚାହୁଁଥିବେ ତାଙ୍କ ଶଙ୍ଖାମାନଙ୍କ ସହିତ ଯିବା ପାଇଁ କିନ୍ତୁ କୃଷ୍ଣ ଯଶୋଦା ଏବଂ ରୋହିଣୀ ତାଙ୍କ ନିଜ ପାଖରେ ରଖିଲେ ସବୁ ମା' ତାଙ୍କ ପାଖରୁ ରଖିଲେ ସବୁ ମା' ମାନେ ଚାହୁଁଛନ୍ତି ଗୋଟେ ଲୀଳା ଆସିବ ପରେ ପରେ ଆସିବ ସବୁ ମା' ମାନେ ଚାହୁଁଛନ୍ତି ତାଙ୍କ ନିଜ ପୁତ୍ରକୁ ଯେତେ ଭଲ ପାଉନଥିଲେ କୃଷ୍ଣ ବଳରାମଙ୍କୁ ତା'ଠୁ ଅଧିକ ଭଲ ପାଉଥିଲେ। ଏଇ ଲୀଳାଟି ଆସିବ ବର୍ଣ୍ଣନା କରାଯିବ ଏ ଲୀଳାଟି କିନ୍ତୁ ଗୋଟିଏ ସେଇଥିପାଇଁ ଭଗବାନ ଏ ଲୀଳାଟି କଲେ ବ୍ରହ୍ମ ବିମୋହନ ଲୀଳା ଏ ଦଶମ ସ୍କନ୍ଧ 13 ଅଧ୍ୟାୟରେ ବର୍ଣ୍ଣନା କରାଯିବ। ବ୍ରହ୍ମା ଆସି ତାଙ୍କର ସାଙ୍ଗ ବାଳକମାନଙ୍କୁ ନେଇଯିବେ ବାଛୁରୀମାନଙ୍କୁ ନେଇଯିବେ ବର୍ଷା ଚାରଣ ହେବ ଏଇ ବୃନ୍ଦାବନରେ ଭଗବାନ ବର୍ଷା ଚାରଣ କରିବେ ଏକାଦଶ ଅଧ୍ୟାୟରେ ସବୁ ଆସିବେ କଥା ସବୁ ତେଣୁ ଭଗବାନ ନିଜକୁ ବିସ୍ତାର କରିବେ ଏମିତି ବଳରାମ ମଧ୍ୟ ଜାଣିପାରିଲେନି ସେ ଲୀଳାଟି ଏଭଳି ଭଗବାନ ମୋହିତ କରିଥିଲେ ସମସ୍ତଙ୍କୁ ନିଜେ କୃଷ୍ଣ ନିଜକୁ ବିସ୍ତାର କରିଥିଲେ ଯେତେ ସଂଖ୍ୟକ ବାଛୁରୀ ଯେତେ ସଂଖ୍ୟକ ଗୋପାଳ ଯେତେ ସଂଖ୍ୟକ ବାଡ଼ି ଯେତେ ସଂଖ୍ୟକ ବେତ ଯେତେ ସଂଖ୍ୟକ ବେଣୁ ସବୁ ନିଜକୁ ସବୁ ସେତିକି ସଂଖ୍ୟକ ବିସ୍ତାର କରିଥିଲେ ଯିଏ ଯେଉଁଭଳି ଭାବରେ କଥା କହୁଥିଲେ ଯିଏ ବି ଯେଉଁଭଳି ଭାବରେ ଚାଲୁଥିଲେ ଯାହାର ଯେଉଁଭଳି ଭାବରେ ସ୍ୱର ଥିଲା ଯାହାର ଯେଉଁଭଳି ଭାବରେ ନେଚର ଥିଲା ପ୍ରକୃତି ଥିଲା ନିଜକୁ ସେହିଭଳି ଭାବରେ ବ୍ୟବସ୍ଥା କରିଥିଲେ କେହି ଜାଣିପାରିଲେ ନାହିଁ କିନ୍ତୁ ସମସ୍ତଙ୍କର କୃଷ୍ଣଙ୍କ ପ୍ରତି ଯେଉଁ ପ୍ରେମ ଥିଲା ପୁତ୍ରମାନଙ୍କ ପ୍ରତି ସେହିଭଳି ପ୍ରେମ ହୋଇଗଲା ସେମାନେ ଜାଣିପାରିଲେନି କ'ଣ ପାଇଁ ଏଭଳି ହେଉଛି ଏ ପର୍ଯ୍ୟନ୍ତ ମଧ୍ୟ ସେମାନେ ଜାଣିନାହାନ୍ତି ବଳରାମ ଜାଣିଲେ ଆଉ କେହି ଜାଣିନାହାନ୍ତି ଆମେ ଜାଣିଲେ ଆପଣମାନେ ଜାଣିଲେ ଆମଠୁ ଶୁଣିଥିଲି ଏ ଲୀଳାଟି ବର୍ଣ୍ଣନା କରାଯିବ ତେଣୁ ଏଠି ଆମର ବିଶ୍ୱନାଥ ଚତୁର୍ଥ ଠାକୁର କହୁଛନ୍ତି କୃଷ୍ଣ ବଳରାମ ମଧ୍ୟ ସେମାନେ ନିଜେ ଛାଡ଼ିକି ରହିପାରନ୍ତି ନାହିଁ, ସେମାନେ ସେଥିପାଇଁ ନିଜେ ଦୁଇ ଜଣ ପାଖାପାଖି ରହିଲେ। ମା' ଯଶୋଦା ଏବଂ ରୋହିଣୀ ସେ ତାଙ୍କୁ ଛାଡ଼ିପାରୁନାହାନ୍ତି, ଇଏ ମଧ୍ୟ କୃଷ୍ଣ ବଳରାମ ନିଜେ ଜଣେ ଅନ୍ୟ ଜଣଙ୍କୁ ଛାଡ଼ିକି ରହିପାରୁନାହାନ୍ତି, ତେଣୁ ମିଶିକି ରହିଲେ ସେଠି। ସବୁ ଲୀଳା ତାଙ୍କର କୃଷ୍ଣ ବଳରାମଙ୍କ ସବୁ ପାଖାପାଖି ଏକ ଭାବରେ ସବୁ ଚାଲିଛି ଲୀଳା, ସବୁ ଲୀଳା ଗୁଡ଼ାକ ଏତେ ଦେଖିବା। ଗୁରୁଣ୍ଡିଛନ୍ତି ଦୁଇ ଜଣ ମିଶିକିରି ଠିଆ ହେଉଛନ୍ତି, ଦୁଇ ଜଣ ମିଶିକି ଠିଆ ହେଉଛନ୍ତି, ଏଇଭଳି ଚୋରି କରୁଛନ୍ତି ଯାଉ, ଦୁଇ ଜଣ ମିଶିକି ଯାଉଛନ୍ତି। ଏଇଭଳି ଭାବରେ ଅଧିକାଂଶ ଲୀଳା ସବୁ କୃଷ୍ଣ ବଳରାମଙ୍କର ଦୁଇଟା ମାନେ ଦୁଇ ଜଣ ମିଶିକି ସବୁ ଲୀଳା କରୁଛନ୍ତି। ତେଣୁ ଏଇଭଳି ଭାବରେ ବୃନ୍ଦାବନ ସମ୍ପ୍ରବିଶ୍ୟ ସର୍ବକାଳ ସୁଖାବହମ ତତ୍ର ଚକ୍ରୋର ରଜବାସମ ସକଟେଇ ରଥଚନ୍ଦ୍ରବତ ଆସି ପହଞ୍ଚିଗଲେ। ଭଗବାନ ଲୀଳା ଚାଲିଛି, ଗୁଣଗାନ ହେଉଛି, ଏଇଭଳି ଭାବରେ ମନ୍ତ୍ର ଉଚ୍ଚାରଣ ପୁରୋହିତମାନେ ମନ୍ତ୍ର ଉଚ୍ଚାରଣ କରୁଛନ୍ତି, ଅନ୍ୟମାନେ କିଏ ସିଂହା ବାଦନ କରୁଛି, କିଏ ତୁରୀ ବାଦନ କରୁଛି, କିଏ ଗୀତ ଗାଉଛନ୍ତି, ନୃତ୍ୟ କରୁଛନ୍ତି, ଏଇଭଳି ଭାବରେ ଆନନ୍ଦରେ ସମସ୍ତେ ଆନନ୍ଦ। ଆହମ ନନ୍ଦ କୁଳେ ଗୋବିନ୍ଦ ନନ୍ଦ, ଏ ନନ୍ଦର ଆନନ୍ଦ, ଏସବୁ ସମସ୍ତଙ୍କ ଆନନ୍ଦ, ସବୁ ଆନନ୍ଦ ଲୀଳା। ଆନନ୍ଦ ଲୀଳାମୟ ବିଗ୍ରହାୟ ହେମାବ ଦିବ୍ୟ ଛବି ସୁନ୍ଦରାୟ ତସ୍ମୈ ମହାପ୍ରେମ ରସ ପ୍ରଦାୟ ଚୈତନ୍ୟ ଚନ୍ଦ୍ରାୟ ନମୋ ନମସ୍ତେ, ଚୈତନ୍ୟ ଚନ୍ଦ୍ରାୟ ନମୋ ନମସ୍ତେ, ଚୈତନ୍ୟ ଚନ୍ଦ୍ରାୟ ନମୋ ନମସ୍ତେ। ଏହି ଆନନ୍ଦକୁ ଆସ୍ୱାଦନ କରିବା ପାଇଁ ମହାପ୍ରଭୁ ଆସିଲେ, ଭଗବାନ କୃଷ୍ଣ ଆସିଲେ। ସେ ଆନନ୍ଦ ଯାହା ପାଉଥିଲେ ଅଧା ରହିଯାଉଥିଲା ତାଙ୍କର, ମହାପ୍ରଭୁ ରୂପରେ ଆସିକରି ତାଙ୍କର ଆନନ୍ଦଟା ପୂର୍ଣ୍ଣ ହେଲା, ପୂର୍ଣ୍ଣ ଭାବରେ ଆନନ୍ଦଟା ଆସ୍ୱାଦନ କଲେ। ତେଣୁ ଆମର ପ୍ରଭୁ ଦେଇଛନ୍ତି ପ୍ରଭୁଙ୍କ ନାଁ ଆନନ୍ଦବର୍ଦ୍ଧନ, ଆନନ୍ଦବର୍ଦ୍ଧନ ଆନନ୍ଦ ବଢ଼ି ବଢ଼ିଆ ଯିବ ଏଇଭଳି ଭାବରେ। ଗୁରୁଦେବ ଚାହାନ୍ତି ତାଙ୍କର ଆନନ୍ଦ ବଢ଼ୁ ସବୁବେଳେ ପାଇଁ, ଆନନ୍ଦବର୍ଦ୍ଧନ ଆମର ଏ ଧାମରେ ରହିଛନ୍ତି, ଆନନ୍ଦବର୍ଦ୍ଧନ ରହିଛନ୍ତି, ସମସ୍ତଙ୍କୁ ଆନନ୍ଦବର୍ଦ୍ଧନ କରିବେ ସିଏ, ଛୁଟିଆ କଥା। ତେଣୁ ଏଇଭଳି ଭାବରେ ବୃନ୍ଦାବନ ସମ୍ପ୍ରବିଶ୍ୟ, କେତେ ସମୟ ପଳେଇଗଲା କେହି ଜାଣିପାରିଲେ ନାହିଁ, ସେତେବେଳେ ତାକୁ ବସ୍ ଟ୍ରକ୍ ଏସବୁ ଯାଉନଥିଲା, ସବୁ ଚାଲିକି ଯାଉଥିଲେ, ପିଲାମାନେ ସବୁ ସକଟରେ ଗଲେ। ତେଣୁ ଆମେ ଯାଇଥିଲୁ ଗୋକୁଳରୁ ଯାଇଥିଲୁ ବୃନ୍ଦାବନକୁ, ବହୁତ ସମୟ ଲାଗିଲା, ବସ୍ରେ ଯାଇଥିଲୁ ବହୁତ ସମୟ ଲାଗିଲା। ଯାହାବି ହଉ ଏମାନେ ଚାଲିକିରି ଟିକେ ପହଞ୍ଚିଗଲେ ବୃନ୍ଦାବନ ସମ୍ପ୍ରବିଶ୍ୟ, ଆଜି ବୃନ୍ଦାବନ ପ୍ରବେଶ କରିଗଲେ। ବୃନ୍ଦାବନ ଯେଉଁ ରହିଛି ଛଟିକରା, ଛଟିକରା ବୃନ୍ଦାବନରେ ଆମର ରହିଛି କୃଷ୍ଣ ବଳରାମ ମନ୍ଦିର, ଛଟିକରା ଯେଉଁ ସ୍ଥାନ ରହିଛି ଛଟିକରାରେ ପ୍ରଥମେ ରହିଥିଲେ, ତାପରେ ବସଉତିକି ଗଲେ, ଏଇଭଳି ଭାବରେ ରହିଛି ସବୁ ଛଟିକରା। ବୃନ୍ଦାବନ ସମ୍ପ୍ରବିଶ୍ୟ ସର୍ବକାଳ ସୁଖାବମ, ବୃନ୍ଦାବନ ହେଉଛି ସର୍ବକାଳ ସୁଖାବମ, ସବୁ ସମୟରେ ସୁଖ ପ୍ରଦାନ କରିବ ସେ ବୃନ୍ଦାବନ ଭଗବାନର ଧାମ। ଇ ରଘୁନନ୍ଦନ ଧାମ ମଧ୍ୟ ସେଇଭଳି ଭାବରେ, ରଘୁନନ୍ଦନ ଧାମ ଧାମରେ ରହିଛି ମାନେ ସବୁବେଳେ ସର୍ବକାଳ ସୁଖାବମ, କିନ୍ତୁ ଆମର ବହୁତ ପ୍ରକାର ଅନର୍ଥ ରହିଥିବାରୁ ଆମେ ସୁଖ ପ୍ରାପ୍ତ ହୋଇପାରୁନାହିଁ, ତାହେଲେ ସର୍ବକାଳ ସୁଖାବମ ତତ୍ର ଚକ୍ରୁ ବ୍ରଜବାସମ, ସେଇଠି ବ୍ରଜରେ ବାସ କଲେ, ଚକ୍ରୁ ବ୍ରଜବାସ କଲେ କିଭଳି ଭାବରେ ନା ସକଟେଇ ଅର୍ଦ୍ଧଚନ୍ଦ୍ରବତ, ସକଟ ସବୁ ରହିଥିଲା ତାକୁ ଅର୍ଦ୍ଧଚନ୍ଦ୍ର ଭଳି ଆଗୁଆ ରଖିଦେଲେ, ସକଟ ସବୁ ରହିଲା, ସକଟ ସବୁ ରହିଲା ତା ପଛପଟେ ସେମାନେ ସବୁ ରହିଲେ, ସୁରକ୍ଷିତ ରହିଲେ, ସକଟେଇ ଅର୍ଦ୍ଧଚନ୍ଦ୍ରବତ। ତେଣୁ ବିଷ୍ଣୁ ପୁରାଣରେ ଉଲ୍ଲେଖ କରିଛି ଭାବାର୍ଥ କୁହାଯାଉଛି, ପ୍ରଭୁପାଦ ମହାରାଜ କହିଛନ୍ତି ଯେ ଚତୁର୍ଦ୍ଦିଗରେ ବେଢ଼ା ତିଆରି କରିବାର କୌଣସି ପ୍ରୟୋଜନ ହେଲା ନାହିଁ, ସବୁଦିଗ କଣ୍ଟକ ବୃକ୍ଷମାନଙ୍କ ଦ୍ୱାରା ଆବୃତ ଥିଲା, ଏବଂ ଏହିପରି ଭାବରେ କଣ୍ଟା ଗଛ ଶଗଡ଼ ଓ ପଶୁମାନେ ବ୍ରଜବାସୀମାନଙ୍କ ନିବାସ ସ୍ଥାନଟିକୁ ବେଷ୍ଟନ କରି ରହିଥିଲେ, ଏଭଳି ଭାବରେ ସବୁ ରହିଲେ। ତାପରେ ଆସ୍ତେ ଆସ୍ତେ ଗୃହ ସବୁ ନିର୍ମାଣ ହେଲା, ସବୁ ହେଲା ଆଉ ଚାଲିବ ଆଉ। ଆମର ସମୟ ହୋଇଯାଉଛି ନା। ବୃନ୍ଦାବନ ଗୋବର୍ଦ୍ଧନ ଯମୁନା ପୁଲିନା ନିଚ ଭିକ୍ଷାସିତ ଉତ୍ତମ ପ୍ରୀତି ରାମ ମାଧବୟୋ ନୃପ। ବୃନ୍ଦାବନର କ'ଣ ଲକ୍ଷଣ? ବୃନ୍ଦାବନ ଗୋବର୍ଦ୍ଧନ, ହଁ ଆମର ଗୁରୁଦେବ ମଧ୍ୟ ଏହି ସ୍ଥାନକୁ ବୃନ୍ଦାବନ ପରିବେଶ କରିଦେଇଛନ୍ତି, ଏପଟେ ହେଲେ ରାଧାକୁଣ୍ଡ ଶ୍ୟାମକୁଣ୍ଡ, ଏପଟେ ରହିଲେ ଗିରି ଗୋବର୍ଦ୍ଧନ, ଏପଟେ ରହିଲେ ଯମୁନା ନଦୀ, ଏଇଭଳି ଭାବରେ ଏଇଟା ବୃନ୍ଦାବନ ପରିବେଶ କରିଦେଇଛନ୍ତି ଗୁରୁଦେବ କହିଛନ୍ତି, ଏଇଟା ଇଏ ହେଉଛି ରାଧାକୁଣ୍ଡ ଶ୍ୟାମକୁଣ୍ଡ, ଇଏ ହେଉଛି ଗିରି ଗୋବର୍ଦ୍ଧନ, ତେଣୁ ବୃନ୍ଦାବନ ପରିବେଶ ଏଇଠି ରହିଛି, ଧାମ ପରିବେଶ। ତେଣୁ ବୃନ୍ଦାବନମ୍ ଗୋବର୍ଦ୍ଧନମ୍ ଯମୁନାପୁରିଣା ନିଚ, ଯମୁନା ମଧ୍ୟ ରହିଛି, ଯମୁନାପୁରିଣା ରହିଛି, ଯମୁନାପୁରିଣା ଭଗବାନ ସବୁ ଲୀଳା କରି ଯମୁନା ଚିରବନ ଚାରି, କେତେ ଲୀଳା ହେବ ବୃନ୍ଦାବନରେ ଭଗବାନଙ୍କର। ବିକ୍ଷ ଆସିତ ଉତ୍ତମା ପ୍ରୀତି, ଏଇଟାକୁ ଯେତେବେଳେ ଦେଖିଦେଲେ ବୃନ୍ଦାବନ, ଆମେ ପ୍ରକୃତିରେ ବୃନ୍ଦାବନ ଦେଖିବା ପାଇଁ ଆମର ଯୋଗ୍ୟତା ନାହିଁ, ଆମେ ଚକ୍ଷୁରେ ଦେଖିପାରିବୁ। ଗୋଟେ କଥା ଅଛି, ଆମେ ସମୟ ହେଇଗଲାଣି, ଆମେ କହିବେନି, ଆସନ୍ତାକାଲି କହିବା ବୃନ୍ଦାବନର କଥା, ଏସବୁ ରହିଛି। ବୃନ୍ଦାବନର ଯେଉଁ ମାଧୁର୍ଯ୍ୟ ରହିଛି ବା ଐଶ୍ୱର୍ଯ୍ୟ ରହିଛି ଆମେ ଦେଖିପାରିବା ନାହିଁ, ସମସ୍ତେ ଦେଖିପାରିବେ ନାହିଁ, ଏ ଚକ୍ଷୁରେ ଦେଖିପାରିବା ନାହିଁ। ସେହିଭଳି ଭାବରେ ଜଣଙ୍କର ଦିବ୍ୟ ଚକ୍ଷୁ ପ୍ରାପ୍ତ ହେଲେ ସେ ବୃନ୍ଦାବନ ଦେଖିପାରିବେ, ଏମାନେ ସବୁ ଦିବ୍ୟ ଚକ୍ଷୁବାଲା। ତେଣୁ ବିକ୍ଷା ଆସି ଉତ୍ତମା ପ୍ରୀତି, ଯେତେବେଳେ ବୃନ୍ଦାବନକୁ ଦେଖିଦେଲେ ତାଙ୍କର ବହୁତ ଆନନ୍ଦ ବଢ଼ିଗଲା। ଏବଂ ରାମ ମହାଦେବ ନୃପ, ଭଗବାନ ମଧ୍ୟ ଆନନ୍ଦ ପ୍ରଦାନ କଲା, ନୃପ ସେଥିପାଇଁ ସମ୍ବୋଧନ କଲେ ସୁଖଦେବ ଗୋସ୍ୱାମୀ, ଆନନ୍ଦ ବଢ଼ିଯାଉଛି। ରାଜା ଯେତେବେଳେ ଶୁଣୁଛନ୍ତି ପରୀକ୍ଷିତ ମହାରାଜ, ତାଙ୍କର ମଧ୍ୟ ଆନନ୍ଦ ବଢ଼ିଯାଉଛି। ତେଣୁ ଏହିଭଳି ଭାବରେ ଆନନ୍ଦ ବଢ଼ି ବଢ଼ିକ ଯାଉଥିବା ସମୟରେ ଆମ କଥାକୁ ବିଶ୍ରାମ ଦେବା, କାରଣ ସମୟ ଆମର ନାହିଁ। ଆସନ୍ତାକାଲି ଏହି ଆନନ୍ଦବର୍ଦ୍ଧନ କଥା ଆରମ୍ଭ କରିବା। ଜୟ ଶ୍ରୀମଦ୍ ଭାଗବତ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗୌର ଭକ୍ତ କି, ନିତାଇ ଗୌର ପ୍ରେମାନନ୍ଦେ।